ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଜି ଆଗତ କରାଯିବ ଧନ୍ୟବାଦ ପ୍ରସ୍ତାବ। ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ଦେଶର ଯୁବଶକ୍ତିଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ 2026-27 ବଜେଟ୍ ସହାୟକ ହେବ କହିଲେ ପ୍ରଧାନମନ୍ତ୍ରୀ। ଏବଂ 19 ବର୍ଷରୁ କମ୍ ପୁରୁଷ ଆଇସିସି ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଗତକାଲିର ମ୍ୟାଚ୍ରେ ପାକିସ୍ତାନକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କଲା ଭାରତ। ସଂସଦର ଉଭୟ ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଜି ଧନ୍ୟବାଦ ପ୍ରସ୍ତାବ ଆଗତ କରାଯିବ। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ସର୍ବାନନ୍ଦ ସୋନୱାଲ ଏହି ପ୍ରସ୍ତାବକୁ ଲୋକସଭାରେ ଆଗତ କରିବେ। ବିଜେପିର ଅନ୍ୟତମ ସାଂସଦ ତେଜସ୍ୱୀ ସୂର୍ଯ୍ୟ ଏହାକୁ ସମର୍ଥନ କରିବେ। ସେହିଭଳି ରାଜ୍ୟସଭାରେ ବିଜେପି ସାଂସଦ ସି ସଦାନନ୍ଦନ ମାଷ୍ଟର ଗୃହରେ ଅନୁରୂପ ପ୍ରସ୍ତାବ ଆଗତ କରିବାକୁ ଥିବାବେଳେ ତାଙ୍କ ଦଳର ଅନ୍ୟତମ ସାଂସଦ ମେଧା ବିଶ୍ରାମ କୁଲକର୍ଣ୍ଣୀ ଏହି ପ୍ରସ୍ତାବକୁ ସମର୍ଥନ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଛଅଦିନିଆ ଓଡ଼ିଶା ଓ ଛତିଶଗଡ଼ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ସନ୍ଧ୍ୟାରେ ସେ ଭୁବନେଶ୍ୱରଠାରେ ପହଞ୍ଚିବେ। ଆସନ୍ତାକାଲି ବାଲେଶ୍ୱରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେବା ସହିତ ନବନିର୍ମିତ ଅଡିଟୋରିୟମକୁ ଉଦ୍ଘାଟନ କରିବେ। ବୁଧବାର ଦିନ ରାଷ୍ଟ୍ରପତି ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ସହ ରାଇରାଙ୍ଗପୁରର ମହୁଲଡିହାସ୍ଥିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଙ୍କ ସହିତ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ ଶ୍ରୀମତୀ ମୁର୍ମୁ ସରକାରୀ ଆୟୁର୍ବେଦ ମେଡିକାଲ କଲେଜ ଓ ଡାକ୍ତରଖାନା, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ, ତୀରନ୍ଦାଜ କେନ୍ଦ୍ର, ସହର ସୌନ୍ଦର୍ଯ୍ୟକରଣ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ବିଭିନ୍ନ କଲ୍ୟାଣମୂଳକ ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ କରିବେ। ଆସନ୍ତା 6 ତାରିଖ ଦିନ ରାଷ୍ଟ୍ରପତି ସିମିଳିପାଳଠାରେ ଆଦିବାସୀ ସମ୍ପ୍ରଦାୟର ମହିଳା ଓ ଯୁବକମାନଙ୍କ ସହିତ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ପରେ ସେ ଭୁବନେଶ୍ୱରରେ ରାଜ୍ୟ ସରକାର ଓ ଗ୍ଲୋବାଲ୍ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ର ମିଳିତ ସହଯୋଗରେ ଆୟୋଜିତ ହେବାକୁ ଥିବା ବ୍ଲାକ୍ ସ୍ୱାନ୍ ସମିଟ୍ ଇଣ୍ଡିଆରେ ଉଦ୍ବୋଧନ ଦେବେ। ଆସନ୍ତା 7 ତାରିଖ ଦିନ ରାଷ୍ଟ୍ରପତି ଛତିଶଗଡ଼ ଗସ୍ତ କରି ଜଗଦଲପୁରରେ ହେବାକୁ ଥିବା ବସ୍ତର ପାଣ୍ଡୁମ 2026 ମହୋତ୍ସବର ଉଦ୍ଘାଟନ କରିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ସଂସଦରେ 2026-27 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ରେ ଅର୍ଥମନ୍ତ୍ରୀ ଅର୍ଥନୈତିକ ଅଭିବୃଦ୍ଧିକୁ ସୁଦୃଢ଼ କରିବା, ଘରୋଇ ଉତ୍ପାଦନ କ୍ଷମତା, ନିବେଶ ଏବଂ ରପ୍ତାନୀ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏତଦ୍ବ୍ୟତୀତ ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା ସହିତ ଗୁରୁତ୍ୱପୂର୍ଣ୍ଣ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ଲକ୍ଷ୍ୟରେ ଦେଶ ପାଇଁ ଏକ ବିକାଶ ଏବଂ ସଂସ୍କାରମୁଖୀ ବଜେଟ୍ ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ବଜେଟ୍ 2026-27କୁ ଐତିହାସିକ ବୋଲି କହିବା ସହିତ ଏହାକୁ ଯୁବଶକ୍ତିଙ୍କ ବଜେଟ୍ ବୋଲି ଅଭିହିତ କରିଛନ୍ତି। ଦେଶର ଯୁବବର୍ଗଙ୍କର ପ୍ରତ୍ୟେକଟି ସ୍ୱପ୍ନକୁ ସାକାର କରିବା ଦିଗରେ ଏହି ବଜେଟ୍ ବେଶ୍ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
यह युवा शक्ति बजट है, उसमें युवा की सोच भी है, युवा के सपने भी हैं, युवा का संकल्प भी है और साथ साथ युवा की गति भी है। बजट में जो प्रावधान किए गए हैं उससे अलग अलग सेक्टर्स में लीडर्स, इनोवेटर्स और क्रिएटर्स तैयार होंगे।
बजट उपर प्रतिक्रिया दे प्रतिरक्षा मंत्री राजनाथ सिंह कहते हैं बजट ऑपरेशन सिंदूर पर ପ୍ରତିରକ୍ଷା କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ଦିଗରେ ସରକାରଙ୍କ ସଂକଳ୍ପକୁ ଅଧିକ ସୁଦୃଢ଼ କରିଛି। ଏହି ବଜେଟ୍ ସୁରକ୍ଷା ଏବଂ ଆତ୍ମନିର୍ଭର ଭାରତ ମଧ୍ୟରେ ସନ୍ତୁଳନକୁ ଅଧିକ ସଶକ୍ତ କରିବ ବୋଲି ସେ କହିଛନ୍ତି।
इस बजट में रक्षा क्षेत्र के लिए 7.85 लाख करोड़ रुपए का प्रावधान किया गया है। ऑपरेशन सिंदूर की ऐतिहासिक सफलता के बाद आए इस बजट ने देश की रक्षा व्यवस्था को और मजबूत बनाने के हमारे संकल्प को सुदृढ़ किया है। इस वर्ष हमारी सेनाओं के ओवरऑल कैपिटल एक्सपेंडिचर के लिए 2.19 लाख करोड़ रुपया का प्रावधान किया गया है। यह बजट सुरक्षा, विकास और आत्मनिर्भरता के संतुलन को मजबूत करता है।
आपण माने संवाद सुनुचंती आकाशवाणी रो। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ପଞ୍ଜାବ ଗସ୍ତ କରି ଜଳନ୍ଧରର ଡେରା ସଚଖଣ୍ଡ ବଲ୍ଲାନରେ ସନ୍ଥଗୁରୁ ରବିଦାସଙ୍କ 649ତମ ପ୍ରକାଶ ପର୍ବ ଅବସରରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଡେରାରେ ଅବତରଣ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଦମପୁର ବିମାନ ବନ୍ଦରକୁ ଶ୍ରୀଗୁରୁ ରବିଦାସ ମହାରାଜ ଜୀ ବିମାନ ବନ୍ଦର ଭାବେ ନାମିତ କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଲୁଧିଆନା ହଲୱାରା ବିମାନ ବନ୍ଦରର ଟର୍ମିନାଲ୍ ଅଟ୍ଟାଳିକାକୁ ମଧ୍ୟ ଲୋକାର୍ପଣ କରିଛନ୍ତି। ଡେରାଠାରେ ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଦେଶ ଦ୍ରୁତ ଗତିରେ ଆଗେଇ ଚାଲିଛି। ଗତକାଲି ସଂସଦରେ ଉପସ୍ଥାପିତ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପଞ୍ଜାବ ସମେତ ଦେଶର ଶିଳ୍ପାନୁଷ୍ଠାନ ଏବଂ ଏମ୍ଏସ୍ଏମ୍ଇଗୁଡ଼ିକ ନିଜର ଉତ୍ପାଦନ ହାର ବୃଦ୍ଧି କରିବା ସହିତ ସେଗୁଡ଼ିକର ବିପଣନ ଦିଗରେ ସରକାର ଅଧିକ ଯତ୍ନବାନ ଅଛନ୍ତି। ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଦ୍ୱାରା ପଞ୍ଜାବର ଉତ୍ପାଦଗୁଡ଼ିକ ସହଜରେ ରପ୍ତାନୀ ହେବା ସହିତ ଶିଳ୍ପାନୁଷ୍ଠାନଗୁଡ଼ିକୁ ପ୍ରୋତ୍ସାହନ ମିଳିପାରିବ। ଏଥିଲାଗି ଉନ୍ନତମାନର ସ୍ୱଦେଶୀ ଉତ୍ପାଦ ତିଆରି କରିବା ସହିତ ବ୍ରିଟିଶ ଶାସନ ପୂର୍ବରୁ ଆନ୍ତର୍ଜାତିକ ସ୍ତରରେ ଭାରତର ଥିବା ଗୌରବକୁ ଫେରାଇବା ଆଣିବା ଦିଗରେ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଶିଳ୍ପାନୁଷ୍ଠାନଗୁଡ଼ିକୁ ଆହ୍ୱାନ ଦେଇଛନ୍ତି।
और यूरोपियन यूनियन के बीच ट्रेड डील पर सहमति बनी है। इस ट्रेड डील के बाद यूरोप के 27 देशों के साथ हमारा व्यापार खूब फलेगा फूलेगा। ट्रेड डील से हमारे पंजाब के भाई बहनों को बहुत फायदा होने वाला है। अब पंजाब के टेक्सटाइल सेक्टर को नए और बड़े बाजार मिलेंगे। इससे डिजाइन प्रोडक्शन जैसे दूसरे फील्ड में भी रोजगार बढ़ेंगे।
संवादर अवशिष्टांश सुनी परिबे एही विज्ञापन परे। ଦେଶର ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଆନ୍ତଃସେବା ସମନ୍ୱୟରେ କିଭଳି ସଶକ୍ତ କରାଯାଇପାରିଛି ଅପରେସନ୍ ସିନ୍ଦୁର ମାଧ୍ୟମରେ ତାହା ପ୍ରତିଫଳିତ ହୋଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଗତକାଲି ନୂଆଦିଲ୍ଲୀଠାରେ ଭାରତୀୟ ତଟରକ୍ଷୀ ବାହିନୀର 50ତମ ପ୍ରତିଷ୍ଠା ଦିବସ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ତଟରକ୍ଷୀ ବାହିନୀକୁ ଦେଶର ସାମୁଦ୍ରିକ ସୀମାରେ ଏକ ବିଶ୍ୱସନୀୟ ପ୍ରାଚୀର ଭାବେ ବର୍ଣ୍ଣନା କରିବା ସହିତ ଦେଶ ପ୍ରତି ଏହି ବାହିନୀର ଉତ୍ସର୍ଗୀକୃତ ମନୋଭାବ ଉପରେ ପ୍ରତିରକ୍ଷା ମନ୍ତ୍ରୀ ଆଲୋକପାତ କରିଛନ୍ତି। 19 ବର୍ଷରୁ କମ୍ ପୁରୁଷ ଆଇସିସି ଦିନିକା କ୍ରିକେଟ୍ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଗତକାଲିର ମ୍ୟାଚ୍ରେ ଭାରତ ପାକିସ୍ତାନକୁ 58 ରନ୍ରେ ପରାସ୍ତ କରିଛି। ଏହି ବିଜୟ ପରେ ଭାରତ ସେମିଫାଇନାଲ୍ ପର୍ଯ୍ୟାୟରେ ପ୍ରବେଶ କରିଛି। ଗତକାଲି ଜିମ୍ବାୱେର ବୁଲାୱରେଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି 49 ଓଭର ଓ 5ଟି ବଲ୍ରେ 252 ରନ୍ କରିବାରେ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ବେଦାନ୍ତ ତ୍ରିବେଦୀ ସର୍ବାଧିକ 68 ରନ୍ କରିଥିଲେ। 253 ରନ୍ ବିଜୟ ଲକ୍ଷ୍ୟର ପିଛା କରି ପାକିସ୍ତାନ 46 ଓଭର 2ଟି ବଲ୍ରେ 194 ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। କନିଷ୍କ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆସନ୍ତା 4 ତାରିଖରେ ହେବାକୁ ଥିବା ସେମିଫାଇନାଲ୍ରେ ଭାରତ ଆଫଗାନିସ୍ତାନକୁ ଭେଟିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଜି ଆଗତ କରାଯିବ ଧନ୍ୟବାଦ ପ୍ରସ୍ତାବ। ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ଏବଂ 19 ବର୍ଷରୁ କମ୍ ପୁରୁଷ ଆଇସିସି ଦିନିକା କ୍ରିକେଟ୍ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଗତକାଲିର ମ୍ୟାଚ୍ରେ ପାକିସ୍ତାନକୁ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କଲା ଭାରତ। ସମ୍ବାଦ ଶେଷ ହେଲା।